अभिसुम प्रोडक्शंस मीठा मीठा गीत र गोटिए ठिकाना
हम ओडिया इंडस्ट्री रे जते भी सिंगर्स माने अछंती इंक्लूडिंग मी हम सब गीत जदि आपण मानको बहुत भलो लागे ताले आपण को लाइक करंतु शेयर करंतु सब्सक्राइब करंतु अभिसुम म्यूजिक को आ एन्जॉय करंतु थैंक यू सो मच
अभिसुम प्रोडक्शंस
खाली खाली लगे जीवन तू ना हो किछि नहीं नीरव श्रावण खा खा खाली खाली लगे जीवन तू ना हो किछि नहीं नीरव श्रावण श्रावण रो छिटा तू मेघ ठारू मीठा तू एते अंतरंग तू सनम रे श्रावण आसिलाणी बरसा डाकिलाणी श्रावण आसिलाणी बरसा डाकिलाणी आ आ आ तू आ तू आ तू आ तू आकाशर मेघ मुठाए सुखिला माटी तू नसे जन अपेक्षार थे बाराती आकाशर मेघ मुठाए सुखिला माटी तू नसे जन अपेक्षार थी बाराती राति तो सरिलाणी तारा तो फेरिले राति तो सरिलाणी तारा तो फेरिले आ आ तू आ तू आ तू आ तू आ तू सात ताल पानी पद्म सोसिला मरटी तू बेला भूमि बति घर हजिला नाउरीटिए सात ताल पानी पद्म सोसिला भरटिए तू बेला भूमि बति घर हजिला नाउरीटिए मनरे लगे निया खोजे तो प्रीति छुआ मनरे लगे निया खोजे तो प्रीति छुआ आ आ आ
ନମସ୍କାର ଦର୍ଶକ ବନ୍ଧୁ, ଦିସ୍ ଇଜ୍ ହ୍ୟୁମାନ ସାଗର। ଆଜି ବହୁତ ହି ସୁନ୍ଦର ଲାଗିଲା, ଗୋଟେ ଗୀତ ଡବିଙ୍ଗ ହେଇଛି। ଗୀତର ନାଁ ହେଉଛି ଖାଁ ଖାଁ ଖାଲି ଖାଲି ଲାଗେ ଜୀବନ। ବହୁତ ହି ସୁନ୍ଦର ଗୀତ ହେଇଛି। ଫଦର୍ ଆଇ ୱୁଡ୍ ଲଭ୍ ଟୁ ଥ୍ୟାଙ୍କ ଅଭିସୋମ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍। ବହୁତ ବହୁତ ଧନ୍ୟବାଦ ଦେବି ମ୍ୟୁଜିକ୍ ଡିରେକ୍ଟର ମୁନ୍ନା ମହାନ୍ତି ସାର୍ଙ୍କୁ, ଯେ କି ଏତେ ସୁନ୍ଦର କମ୍ପୋଜିସନ୍ କରିଛନ୍ତି। ଆଉ ଲିରିସିଷ୍ଟ ପ୍ରମୋଦ ପରିଡ଼ା ସାର୍ଙ୍କୁ, ବହୁତ ହି ସୁନ୍ଦର ଲେଖା, ବହୁତ ହି ସୁନ୍ଦର କମ୍ପୋଜିସନ୍। ଆଉ ପ୍ରଡ୍ୟୁସର୍ ଜିତେନ୍ଦ୍ର ପ୍ରଧାନ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ହୃଦୟର ସହିତ, କାହିଁକିନା ଏଇ ଗୀତକୁ ସେ ପ୍ରଡ୍ୟୁସ୍ କରିଛନ୍ତି। ଆଶା କରୁଛି ଆପଣମାନେ ଯେମିତି ଆମକୁ ଭଲ ପାଇବା ଆଶୀର୍ବାଦ ଦେଉଛନ୍ତି ଗୀତର ଜରିଆରେ, ଗୀତକୁ ଶୁଣି ଏନ୍ଜୟ କରୁଛନ୍ତି, ଭଲ କମେଣ୍ଟସ୍ ବି ଦେଉଛନ୍ତି, ସେମିତି ଏଇ ଦୁଇଟା ଗୀତ ଶୁଣିକି ଆପଣମାନେ ଭଲ କମେଣ୍ଟ ଦେବେ, ଭଲ ପାଇବା ଦେବେ, ଆଶୀର୍ବାଦ ଦେବେ, ଆଉ ଆଗକୁ ବଢ଼ିବା ପାଇଁ ସ୍କୋପ୍ ବି ଦେବେ। ଲାଇକ୍ କରିବେ, ଶେୟାର କରିବେ, ସବସ୍କ୍ରାଇବ୍ କରିବେ, ଆଉ ବେଲ୍ ଆଇକନ୍କୁ ଦେବି, ଡେଫିନେଟଲି ଏନ୍ଜୟ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।
ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ଜିତେନ୍ଦ୍ର ପ୍ରଧାନ। ଆଜି ଅଭିସୋମ ପ୍ରଡକ୍ସନର ଗୋଟେ ସୁନ୍ଦର ସ୍ୟାଡ୍ ସଙ୍ଗ ଡବିଂ କରାଯାଇଛି। ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଏବଂ ଏହି ଗୀତଟିକୁ ଲେଖିଛନ୍ତି ମୋର ସାନ ଭାଇ ପ୍ରମୋଦ ପରିଡ଼ା, ଏବଂ ଗୀତଟିକୁ ସ୍ୱରରେ ସଜେଇଛନ୍ତି ମୁନା ମହାନ୍ତି ସାର୍। ଏହି ଗୀତଟି ଅଭିସୋମ ପ୍ରଡକ୍ସନର ପ୍ରଥମେ ଯେଉଁଭଳି ଆପଣମାନଙ୍କର ଭଲ ପାଇବା ଦେଇସାରିଛନ୍ତି, ଏହି ଗୀତଟିକୁ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ। ଜୟ ଜଗନ୍ନାଥ।
ହାଏ ଫ୍ରେଣ୍ଡସ୍, ମୁଁ ମୁନା ମହାନ୍ତି, ଆପଣମାନଙ୍କ ପାଇଁ ଗୋଟେ ନୂଆ ଆଧୁନିକ ଗୀତ କରିଛି। ଏଇ ଯେଉଁ ଶ୍ରାବଣର ମୌସମ ଅଛି, ତ ଆମ ଗୀତର ଟାଇଟଲ୍ ବି ଅଛି ଶ୍ରାବଣ ଆସିଲାଣି। ଗୀତିକାର ଅଛନ୍ତି ପ୍ରମୋଦ ପରିଡ଼ା, କଣ୍ଠଶିଳ୍ପୀ ଉଦମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଅଭିସମ ପ୍ରଡକ୍ସନର ଏଇ ଗୀତ ଆପଣମାନଙ୍କୁ ଖୁବ୍ ଭଲ ଲାଗିବ, ପୂର୍ବ ଗୀତ ଭଳି ଆପଣମାନଙ୍କର ଭଲ ପାଇବା ଦେବେ ବୋଲି ମୋର ଆଶା ଓ ବିଶ୍ୱାସ। ଆଉ ବହୁତ ବହୁତ ଧନ୍ୟବାଦ ଦେବି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପ୍ରଧାନ ମହୋଦୟଙ୍କୁ, ତାଙ୍କରି ଉଦ୍ୟମ ତାଙ୍କରି ପ୍ରେରଣାରେ ଏଇ ଗୀତ ଏବଂ ଅଭିସମ ପ୍ରଡକ୍ସନକୁ ଆପଣମାନେ ଏତେ ଭଲ ପାଇବା ଦେଇଛନ୍ତି, ଏମିତି ଦେଉଥାନ୍ତୁ, ଏତିକି କହି ରହୁଛି। ଜୟ ଜଗନ୍ନାଥ।
ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ଗୀତିକାର ପ୍ରମୋଦ ପରିଡ଼ା। ଆଜି କଟକର MRR ଷ୍ଟୁଡ଼ିଓରେ ଗୋଟେ ବହୁତ ସୁନ୍ଦର ଗୀତ ଡବିଙ୍ଗ ହେଇଛି। ଗୀତଟିର ଟାଇଟେଲ୍ ଅଛି ଶ୍ରାବଣ ଆସିଲାଣି। ସତରେ ବି ଶ୍ରାବଣ ଆସିଲାଣି, ମନସୁନ୍ ସଙ୍ଗ, ଏବଂ ଗୀତଟି ଯଦିଓ ଆପଣମାନଙ୍କ ପାଇଁ ସ୍ୟାଡ୍ ସଙ୍ଗ ନୁହେଁ, କିନ୍ତୁ ଗୋଟେ ବିରହ ଗୀତ, ଯେଉଁଠି ପ୍ରେମିକଟିଏ ଖୋଜୁଛି ତା ପ୍ରେମିକାକୁ, ଶ୍ରାବଣ ଆସିଲାଣି ତୁ ବି ଆସେ ଆ ତୁ। ବହୁତ ସୁନ୍ଦର ଗାଇଛନ୍ତି ଆପଣମାନଙ୍କ ପ୍ରିୟ ହ୍ୟୁମାନ ସାଗର, ବହୁତ ସୁନ୍ଦର ସଙ୍ଗୀତରେ ସଜେଇଛନ୍ତି ବଡ଼ ଭାଇ ମୁନା ମହାନ୍ତି, ଏବଂ ପ୍ରଯୋଜନାରେ ଅଛନ୍ତି ଜିତେନ୍ଦ୍ର ପ୍ରଧାନ ସାର୍। ଆପଣମାନଙ୍କୁ ଏମିତି ନୂଆ ନୂଆ ଗୀତ ଭେଟିଦେବା ପାଇଁ ଆମର ଉଦ୍ୟମ ଜାରି ରହିବ, ପ୍ରୟାସ ଜାରି ରହିବ, କିନ୍ତୁ ସେଥିପାଇଁ ଆଶୀର୍ବାଦ ସ୍ୱରୂପ ଆପଣମାନଙ୍କର ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିହାତି ଆବଶ୍ୟକ। ଜୟ ଜଗନ୍ନାଥ।
ନୂଆ ନୂଆ ଓଡ଼ିଆ ଗୀତ ପାଇଁ ସବସ୍କ୍ରାଇବ୍ କରନ୍ତୁ, ନୋଟିଫିକେସନ୍ ପାଇଁ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ।